ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ 57ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି, କହିଲେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ. ଦେଶର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରକୁ ବିଶ୍ୱର ଶୀର୍ଷ ସ୍ଥାନକୁ ଉନ୍ନୀତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର. ନୂଆଦିଲ୍ଲୀଠାରେ ଆସନ୍ତା 28 ତାରିଖରୁ ଆରମ୍ଭ ହେବାକୁ ଥିବା ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀ ବର୍ତ୍ତମାନ ପାଇଁ ସ୍ଥଗିତ. ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପର ମୁକାବିଲା ପାଇଁ ସମ୍ମିଳିତ ବିଶ୍ୱ ପ୍ରୟାସ ଉପରେ ଗୁରୁତ୍ୱ ପ୍ରଦାନ କରିଛି ଭାରତ. ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ଗୁଜରାଟ ଟାଇଟନ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଚେନ୍ନାଇ ସୁପର କିଙ୍ଗ୍ସ. ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି, ସମଗ୍ର ବିଶ୍ୱ ଏବେ ଭାରତକୁ ଏକ ବିଶ୍ୱସ୍ତ ସହଯୋଗୀ ଭାବରେ ଗ୍ରହଣ କରୁଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଉପରେ ଆଲୋକପାତ କରି ନୂଆଦିଲ୍ଲୀଠାରେ ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଗୋୟଲ କହିଛନ୍ତି, ଏହି ଗସ୍ତ ସମାଜର ପ୍ରତ୍ୟେକ ବର୍ଗଙ୍କ ପାଇଁ ସୁଯୋଗକୁ ନିଶ୍ଚିତ କରିଛି. ଗସ୍ତ ଅବସରରେ ଭାରତରେ 75ରୁ 100 ବିଲିୟନ୍ ଡଲାର ନିବେଶ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ ପ୍ରତିଶ୍ରତି ପ୍ରଦାନ କରିଛି. ଏଥିସହ ବିଭିନ୍ନ ରାଷ୍ଟ୍ର ସହିତ 57ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି ବୋଲି ଶ୍ରୀ ଗୋୟଲ କହିଛନ୍ତି।
बड़ी बड़ी कंपनियों के अंतर्राष्ट्रीय लेवल की फॉर्च्यून 500 कंपनियों के जो सीईओज हैं उनके साथ बातचीत हुई, उनके साथ आगे भारत में निवेश, व्यापार और संबंधों बढ़ाने की चर्चाएं हुई। अगर हम सिर्फ ये जिन सीईओज के साथ माननीय प्रधानमंत्री जी ने बातचीत की उन्हीं का अगर वैल्यू देखें तो वो $3 trillion से ज्यादा इनकी वैल्यू बनती है। यानी भारत की GDP के लेवल के सीईओज मिल के सब उनके साथ चर्चाएं हुई है आगे की भारत की विकास यात्रा में जुड़ने के लिए।
ଶ୍ରୀ ମୋଦିଙ୍କ ବିରୁଦ୍ଧରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କଥିତ ଅପମାନଜନିତ ମନ୍ତବ୍ୟକୁ ଶ୍ରୀ ଗୋୟଲ ଦୃଢ଼ ନିନ୍ଦା କରିଛନ୍ତି। ଭାରତର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରକୁ ବିଶ୍ୱରେ ଶୀର୍ଷ ସ୍ଥାନକୁ ଉନ୍ନୀତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ନୂଆଦିଲ୍ଲୀଠାରେ ଆଜି AMCHM ର ବାର୍ଷିକ ନେତୃତ୍ୱ ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଗଡ଼କରୀ କହିଛନ୍ତି, ଜାପାନକୁ ପଛରେ ପକାଇ ଭାରତ ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରରେ ବିଶ୍ୱର ତୃତୀୟ ବୃହତ୍ତମ ରାଷ୍ଟ୍ର ହୋଇଛି। ଆମେରିକା 79 ଲକ୍ଷ କୋଟି ଟଙ୍କାର ଶିଳ୍ପ କ୍ଷେତ୍ର ସହିତ ଅଟୋମୋବାଇଲ୍ କ୍ଷେତ୍ରରେ ପ୍ରଥମ ସ୍ଥାନରେ ଥିବାବେଳେ 39 ଲକ୍ଷ କୋଟି ଟଙ୍କା ସହ ଚୀନ ଦ୍ୱିତୀୟ ସ୍ଥାନରେ ରହିଛି। ଭାରତର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ର ଏବେ 22 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏ କ୍ଷେତ୍ରରେ ବାର୍ଷିକ ଶିଳ୍ପ ଅଭିବୃଦ୍ଧି 30ରୁ 40% ରହିଛି ବୋଲି ଶ୍ରୀ ଗଡ଼କରୀ କହିଛନ୍ତି। ବିକଳ୍ପ ଇନ୍ଧନ ଏବଂ ଜୈବ ଇନ୍ଧନ, ଇଥାନଲ, ମିଥାନଲ, ବାୟୋଡିଜେଲ, LNG, ବୈଦ୍ୟୁତିକ ଏବଂ ହାଇଡ୍ରୋଜେନ୍ କ୍ଷେତ୍ର ଉପରେ ସରକାର କାର୍ଯ୍ୟ କରୁଛନ୍ତି ବୋଲି ଶ୍ରୀ ଗଡ଼କରୀ ସୂଚନା ଦେଇଛନ୍ତି। ଦ୍ୱିପାକ୍ଷିକ ନିବେଶ ଏବଂ ଭାରତ ସହ ବ୍ୟବସାୟ ଓ ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ସାଇପ୍ରସ୍ ଆଗ୍ରହୀ ବୋଲି ରାଷ୍ଟ୍ରପତି ନିକୋସ କ୍ରିଷ୍ଟୋଡୋରିଡାସ୍ କହିଛନ୍ତି। ମୁମ୍ବାଇଠାରେ ଆଜି ଜାତୀୟ ଷ୍ଟକ୍ ଏକ୍ସଚେଞ୍ଜ ଗସ୍ତ ଅବସରରେ ପାରମ୍ପରିକ ଘଣ୍ଟି ବଜାଇବା ସମାରୋହରେ ସେ ଅଂଶଗ୍ରହଣ କରିଥିଲେ। ସେଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ସେ କହିଛନ୍ତି, ଭାରତ, ୟୁରୋପ ଏବଂ ପୂର୍ବ ମଧ୍ୟମ ସାଗର ଏବଂ ମଧ୍ୟପ୍ରାଚ୍ୟ ମଧ୍ୟରେ ସାଇପ୍ରସ୍ ଏକ ପ୍ରାକୃତିକ ପ୍ରବେଶ ପଥ ଭାବେ କାର୍ଯ୍ୟ କରୁଛି। ରାଜନୈତିକ ଓ ଅର୍ଥନୈତିକ ସ୍ଥିରତାକୁ ନବସୃଜନ ଏବଂ ଭବିଷ୍ୟତ ଦୃଷ୍ଟିକୋଣ ଆଧାରରେ ସମନ୍ୱୟ ମାଧ୍ୟମରେ କାର୍ଯ୍ୟ କରିଥାଏ ବୋଲି ରାଷ୍ଟ୍ରପତି ନିକୋସ କହିଛନ୍ତି। ବର୍ତ୍ତମାନର ସମୟ ନିବେଶ, ପୁଞ୍ଜିବଜାର ସହଯୋଗ ଏବଂ ଆର୍ଥିକ ସହଭାଗିତା ପାଇଁ ନୂତନ ମାର୍ଗ ଉନ୍ମୁକ୍ତ କରୁଛି। ଭାରତର ଜାତୀୟ ଷ୍ଟକ୍ ଏକ୍ସଚେଞ୍ଜ ଭଳି ପ୍ରତିଷ୍ଠାନ ଏ କ୍ଷେତ୍ରରେ ସମ୍ମିଳିତ ଉଦ୍ୟମରେ ଏକ ମାର୍ଗ ଭାବେ କାର୍ଯ୍ୟ କରୁଛି। ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ସହଭାଗିତାକୁ ଅଧିକ ସୁଦୃଢ଼ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ସେ କହିଛନ୍ତି। ଏହାପରେ ରାଷ୍ଟ୍ରପତି ନିକୋସ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ନୂଆଦିଲ୍ଲୀଠାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ବିଭାଗୀୟ କ୍ଷେତ୍ରୀୟ ଅଧିକାରୀଙ୍କର ଏକ ଉଚ୍ଚସ୍ତରୀୟ ସୁରକ୍ଷା ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ନିକଟରେ ଟ୍ରେନ୍ରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାକୁ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିବା ଜଣାପଡ଼ିଛି। ପ୍ରାଥମିକ ତଦନ୍ତରୁ ଅଗ୍ନିକାଣ୍ଡ ଘଟଣାରେ ଅସାମାଜିକ ବ୍ୟକ୍ତିଙ୍କର ସମ୍ପୃକ୍ତି ସ୍ୱଷ୍ଟ ହୋଇଛି। ତେବେ ଏଭଳି ଘଟଣାକୁ ଗୁରୁତର ସହ ଗ୍ରହଣ କରାଯିବା ସହିତ ରେଳ ସୁରକ୍ଷା ବଳ ମାଧ୍ୟମରେ ଅଧିକ ତଦନ୍ତ ଜାରି ରହିଛି। କ୍ଷେତ୍ରୀୟ ସ୍ତରରେ ସୁରକ୍ଷା ସମ୍ପର୍କିତ ପ୍ରାକ୍ ତଥ୍ୟ ସଂଗ୍ରହକୁ ଅଧିକ ମଜବୁତ କରିବା ପାଇଁ ମତ ବିନିମୟ ହୋଇଛି। ପ୍ରଯୁକ୍ତିବିଦ୍ୟା ଆଧାରିତ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିବା, ରେଳ ଯୋଗାଯୋଗ କ୍ଷେତ୍ରକୁ ସିସିଟିଭି ଅଧୀନରେ ରଖିବା ଏବଂ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ନୂଆଦିଲ୍ଲୀରେ ଆସନ୍ତା 28-31 ତାରିଖ ପର୍ଯ୍ୟନ୍ତ ଏହି ସମ୍ମିଳନୀ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଥିଲା। ଆଫ୍ରିକାର କେତେକ ଅଞ୍ଚଳରେ ସ୍ୱାସ୍ଥ୍ୟ ସମସ୍ୟା ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଭାରତ ଆଫ୍ରିକୀୟ ସଂଘର ଅଧ୍ୟକ୍ଷ ଏବଂ ସଂଘ କମିଶନଙ୍କ ପରାମର୍ଶ ଆଧାରରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପରବର୍ତ୍ତୀ ସମୟରେ ସମ୍ମିଳନୀ ଆୟୋଜନ ନେଇ ଉଭୟ ପକ୍ଷ ସହମତି ପ୍ରକାଶ କରିଛନ୍ତି। ସୀମାପାର ଆତଙ୍କବାଦ ସମେତ ସବୁ ପ୍ରକାର ଆତଙ୍କବାଦର ମୁକାବିଲା ପାଇଁ ଭାରତ ସମ୍ମିଳିତ ବିଶ୍ୱ ପ୍ରୟାସ ଉପରେ ଗୁରୁତ୍ୱ ପ୍ରଦାନ କରିଛି। ନୂଆଦିଲ୍ଲୀଠାରେ ଆଜି ଅନୁଷ୍ଠିତ 11th ବାର୍ଷିକ ବ୍ରିକ୍ସ ଆତଙ୍କବାଦ ବିରୋଧୀ କାର୍ଯ୍ୟଗୋଷ୍ଠୀ ବୈଠକରେ ଉଦ୍ବୋଧନ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପଶ୍ଚିମ ଭାଗ ସଚିବ ସିବି ଜର୍ଜ ଏହା କହିଛନ୍ତି। ଆତଙ୍କବାଦୀଙ୍କୁ ଆଶ୍ରୟ ଏବଂ ଆତଙ୍କବାଦ କାର୍ଯ୍ୟକଳାପକୁ ପ୍ରୋହାହନ ପ୍ରଦାନ କରୁଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ ଏଥିପାଇଁ ଦାୟୀ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଆତଙ୍କବାଦ କାର୍ଯ୍ୟକଳାପ ବିରୁଦ୍ଧରେ ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ ଏବଂ ସେମାନଙ୍କ ଦ୍ୱାରା ଆଧୁନିକ ପ୍ରଯୁକ୍ତିବିଦ୍ୟାର ଅପବ୍ୟବହାରକୁ ରୋକିବା ପାଇଁ ଦୃଢ଼ ଆନ୍ତର୍ଜାତିକ ସହଯୋଗ ଉପରେ ଶ୍ରୀ ଜର୍ଜ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବ୍ରିକ୍ସ ଆତଙ୍କବାଦ ବିରୋଧୀ କାର୍ଯ୍ୟପ୍ରଣାଳୀକୁ ଅଧିକ ସୁବ୍ୟବସ୍ଥିତ, ସମାବେଶୀ ଏବଂ ଫଳାଫଳ ଆଧାରିତ କରିବାକୁ ଶ୍ରୀ ଜର୍ଜ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ପଶ୍ଚିମବଙ୍ଗର ସମସ୍ତ ମଦ୍ରାସାରେ ସକାଳ ପ୍ରାର୍ଥନା ସଭାରେ ବନ୍ଦେ ମାତରମ୍ ଗାୟନକୁ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟ ମଦ୍ରାସା ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଏ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି ହୋଇଛି। ରାଜ୍ୟରେ କାର୍ଯ୍ୟକ୍ଷମ ଥିବା ସମସ୍ତ ମଦ୍ରାସା ପ୍ରତି ଏହି ନିୟମାବଳୀ ଲାଗୁ ହେବ ବୋଲି ଶିକ୍ଷା ନିର୍ଦ୍ଦେଶାଳୟ ସ୍ୱଷ୍ଟ କରିଛି। ସରକାରୀ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟର ସବୁ ଶିକ୍ଷାନୁଷ୍ଠାନରେ ପ୍ରାର୍ଥନା ସମୟରେ ସମାନତା ଆଣିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ନିର୍ଦ୍ଦେଶାବଳୀକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍, ଜିଲ୍ଲା ବିଦ୍ୟାଳୟ ନିରୀକ୍ଷକ ଏବଂ ପଶ୍ଚିମବଙ୍ଗ ମଦ୍ରାସା ଶିକ୍ଷା ବୋର୍ଡକୁ କୁହାଯାଇଛି। ପୂର୍ବରୁ ରାଜ୍ୟରେ ସମସ୍ତ ବିଦ୍ୟାଳୟରେ ବନ୍ଦେ ମାତରମ୍ ଗାନକୁ ବାଧ୍ୟତାମୂଳକ କରାଯିବା ସଂକ୍ରାନ୍ତ ନିର୍ଦ୍ଦେଶନାମା ପଶ୍ଚିମବଙ୍ଗ ସରକାର ଜାରି କରିଥିଲେ। ଇତିମଧ୍ୟରେ ଜାତୀୟ ସମ୍ମାନ ଅପମାନ ନିବାରଣ ଆଇନ 1971ରେ ସଂଶୋଧନ ପାଇଁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି। ସଂଶୋଧିତ ହେବାକୁ ଥିବା ନିୟମରେ ବନ୍ଦେ ମାତରମ୍ ଗାୟନରେ ବାଧା ସୃଷ୍ଟିକୁ ଏକ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବାକୁ ପ୍ରସ୍ତାବ ରହିଛି। ଉତ୍ତରାଖଣ୍ଡ ନୈନିତାଲ ଜିଲ୍ଲା ଅନ୍ତର୍ଗତ ଭୱାଲି ଅଞ୍ଚଳର ସାନାଟୋରିୟମ୍ ରତିଘାଟ ବାଇପାସ୍ ରାସ୍ତାରେ ଏକ ସଡ଼କ ଦୁର୍ଘଟଣାରେ 5 ଜଣଙ୍କର ମୃତ୍ୟୁ ହୋଇଛି। ସେଥିରେ 2 ଜଣ ମହିଳା ରହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଧୈଲା ଗ୍ରାମ ନିକଟରେ ଏକ ଯାତ୍ରୀବାହୀ ଗାଡ଼ି ଘାଟିରୁ ଖସିପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି। ସ୍ଥାନୀୟ ପୁଲିସ୍ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଘଟଣାସ୍ଥଳରେ ପହଞ୍ଚ ମୃତଦେହଗୁଡ଼ିକୁ ଉଦ୍ଧାର କରିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି। ନେପାଳ ପଟୁ 274 ଜଣ ପର୍ବତାରୋହୀ ଗୋଟିଏ ଦିନରେ ଏଭରେଷ୍ଟ ଶୃଙ୍ଗ ଆରୋହଣ କରି ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି। ସେଥିରେ 3 ଜଣ ଭାରତୀୟ ଅନ୍ତର୍ଭୁକ୍ତ। ସେମାନେ ହେଉଛନ୍ତି ତୁଳସୀ ରେଡ୍ଡି ପାଲନପୁଲୁରୀ, ସନ୍ଦୀପ ଆରେ ଏବଂ ଅଜୟ ପାଲ ସିଂ ଧାଲିୱାଲ। ଦେଶରେ ଏଲ୍ପିଜି ଉତ୍ପାଦନ ବୃଦ୍ଧି ପାଇବା ସହିତ ଦୈନିକ ରିଫାଇନେରୀଗୁଡ଼ିକରେ ପାଖାପାଖି 47,000 ଟନ୍ ଏଲ୍ପିଜି ଉତ୍ପାଦିତ ହେଉଛି ବୋଲି ସରକାର କହିଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ଉପରେ ଆନ୍ତଃ ମନ୍ତ୍ରଣାଳୟ ସୂଚନା ପ୍ରଦାନ ପରିପ୍ରେକ୍ଷୀରେ ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସମ୍ବୋଧନ କରି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ଏହା କହିଛନ୍ତି। ଦେଶରେ ପେଟ୍ରୋଲ, ଡିଜେଲ, ପ୍ରାକୃତିକ ଗ୍ୟାସ୍ ଏବଂ ଏଲ୍ପିଜି ଯୋଗାଣ ଅବ୍ୟାହତ ରହିଛି। ସେ କହିଛନ୍ତି ଗତ 3 ଦିନ ମଧ୍ୟରେ 1,34,00,000 ଘରୋଇ ଏଲ୍ପିଜି ବିତରଣ କରାଯାଇ ସାରିଲାଣି। ମାର୍ଚ୍ଚ ମାସ ପରଠାରୁ ଇତିମଧ୍ୟରେ 7.6 ଲକ୍ଷରୁ ଅଧିକ ପରିବାରକୁ ପିଏନ୍ଜି ସଂଯୋଗ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ 57ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି କହିଲେ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ। ଦେଶର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରକୁ ବିଶ୍ୱର ଶୀର୍ଷସ୍ଥାନକୁ ଉନ୍ନୀତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ନୂଆଦିଲ୍ଲୀଠାରେ ଆସନ୍ତା 28 ତାରିଖରୁ ଆରମ୍ଭ ହେବ ଚତୁର୍ଥ ଭାରତ ଆଫ୍ରିକା ଶିଖର ସମ୍ମିଳନୀ ବର୍ତ୍ତମାନ ପାଇଁ ସ୍ଥଗିତ। ସମସ୍ତ ପ୍ରକାର ଆତଙ୍କବାଦ କାର୍ଯ୍ୟକଳାପର ମୁକାବିଲା ପାଇଁ ସମ୍ମିଳିତ ବିଶ୍ୱ ପ୍ରୟାସ ଉପରେ ଗୁରୁତ୍ୱ ପ୍ରଦାନ କରିଛି ଭାରତ। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ଗୁଜରାଟ ଟାଇଟନ୍ସକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଚେନ୍ନାଇ ସୁପର କିଙ୍ଗ୍ସ। ସମ୍ବାଦ ଶେଷ ହେଲା।